ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ସମ୍ବଲପୁରନୁ ଏମ୍ସର ଦୁଇ ନମ୍ଘର କେନ୍ଦ୍ର ଖୋଲବା, ଏଥିଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସଙ୍ଗେ କଥାବାର୍ତ୍ତା କରିକିରି ପ୍ରକ୍ରିୟା ମୂଲ କରିଛନ୍ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ବିଧାନସଭାତି ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟଥି ଡକ୍ଟର ମହାଲିଂ କହିଛନ୍ ଯେ ରାଜ୍ୟର ଲୋକ ଉନ୍ନତ ସ୍ୱାସ୍ଥ୍ୟସେବା ଆର୍ ଉଷ ଯୋଗାବାର୍କେ ସରକାର ସଂକଳ୍ପବଦ୍ଧ। ଇତାକେ ନଜରଥି ରଖିକିରି ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତେ ଆୟୁଷ୍ମାନ ଭାରତ ଯୋଜନା ଭିଲ୍ ପହେଲା କରି ମୂଲ କରିଛନ୍। ଆୟୁଷ୍ମାନ ଯୋଜନାର ହିତାଧିକାରୀମାନେ ଦେଶର 27,000 ଅନୁବନ୍ଧିତ ହାସ୍ପାତାଲଟି ମାହାଲିଆ ସ୍ୱାସ୍ଥ୍ୟସେବା ପାଇପାରବେ। ରାଜ୍ୟ ବାହାରେ କାମ କରୁଥିବା ଲୋକମାନେ ଦେଶର କେନ୍ସି ବି ଜାଗାନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରବେ ବୋଲିକରି ଡକ୍ଟର ମହାଲିଂ କହିଛନ୍। ରାଜ୍ୟର ଚାଷୀମାନଙ୍କୁ ସିଏମ୍ କିଷାନ ଯୋଜନାଥି ପହିଲା କିସ୍ତି ଆଇବା 8 ତାରିଖ ନୂଆଖାଇ ଦିନ ଦିଆଯିବା। ଭୁବନେଶ୍ୱରର ଲୋକସେବା ଭବନ ସମ୍ମିଳନୀ କକ୍ଷନୁ ଫସଲ ଡିଜିଟାଲ୍ ସର୍ବେକ୍ଷଣ ସମୀକ୍ଷା ଉପରେ ହୋଇଥିବାର ବୈଠକନୁ ଏ ବାବଦେ ସୂଚନା ମିଳିଛି। ଏ ବୈଠକଟି ଉପମୁଖ୍ୟମନ୍ତ୍ରୀ ଆର୍ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିକିରି ଇ ଚାଷ ଆପ୍ ଜରିଏ ଫସଲର ଡିଜିଟାଲ୍ ସର୍ବେକ୍ଷଣ କରାଯାଉଛି ବୋଲି କହିଛନ୍। ସେ ଆହୁରି କହିଛନ୍ ଯେ ଇ ଚାଷ ଆପ୍ ଜରିଏ ଚାଷୀମାନଙ୍କର ଫସଲ ଆର୍ ଚାଷ ଜମିର ତଥ୍ୟ ସରକାରଙ୍କ ପାଖେ ପହଞ୍ଚପାରୁଛି। ଇ ସର୍ବେକ୍ଷଣ ଆଇବା 30 ତାରିଖ ତକ ଜାରି ରହିବା। ସର୍ବେକ୍ଷଣ ଆଧାରଟି ଚାଷୀମାନେ ସିଏମ୍ କିଷାନ ଆର୍ ଅଲଗା ଯୋଜନାର ଆର୍ଥିକ ସୁବିଧାମାନ ପାଇପାରବେ। ଆବାସୀ ଜରିଆ ହୋଇଥିବାର ବୈଠକଟି ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଭିଲ୍ ଯୋଗ ଦେଇଥିଲେ। ରାଜ୍ୟରେ ବାର୍ଡଫ୍ଲୁର ଏଭର୍ସ୍ଥିତି ଆର୍ ଏବତକ ନିଆଯାଇଥିବାର ପଦକ୍ଷେପ ବାବଦେ ଆଭାସୀ ଜରିଆ ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆର୍ କେନ୍ଦ୍ର ପଶୁପାଳନ ଆର୍ ଦୁଗ୍ଧ ବିଭାଗର ସଚିବ ଅଲକା ଉପାଧ୍ୟାୟ ଯୋଗ ଦେଇକରି ରୋଗ ସଂକ୍ରମଣକେ ରୋକବାର ଲାଗି ନିଆଯାଇଥିବା ପଦକ୍ଷେପ ବାବଦେ ସମୀକ୍ଷା କରିଥିଲେ। ପୁରୀ ଜିଲ୍ଲାର ପିପିଲି ସତ୍ୟବାଦୀ ନିମାପଡ଼ାର ଡେଲାଙ୍ଗ ବ୍ଲକର 4 ଗାଁନୁ ବାର୍ଡଫ୍ଲୁ ଚିହ୍ନଟ କରାଯାଇଥିବାର ବୈଠକନୁ ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶିତ କାର୍ଯ୍ୟ ଯୋଜନା ଅନୁସାରେ ରୋଗ ନିୟନ୍ତ୍ରଣ ଆର୍ ନିରାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି। ଆଇବାକାଲ ଆର୍ ଗୁରୁବାର ଦିନ ଖୁବ୍ ଜଲ୍ଦି ଆଉ ଘାଏ ତଦାରଖ ଲାଗି ଗୋଟିଏ କେନ୍ଦ୍ରୀୟ ଦଳ ରାଜ୍ୟକେ ଆସବେ। ରାଜ୍ୟ ହେଜନୁ ବିଜେପିର ସଦସ୍ୟତା ଅଭିଯାନ ମୂଲ ହେବା, ଇତାର ସହେତେ ଦଳର ସଦସ୍ୟତା ନବୀକରଣ କାମ ଭିଲ୍ ମୂଲ ହେବା ବୋଲି ବିଜେପି ତରଫରୁ ସୂଚନା ଦିଆଯାଇଛି। ଦଳର ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଆର୍ ଅଲଗା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସଦସ୍ୟତା ନବୀକରଣ ଆଜି କରାଯିବା ବୋଲିକରି ଜଣାପଡ଼ିଛି। ବିଜେପି ରାଜ୍ୟ ଶାଖା ସଭାପତି ମନମୋହନ ସାମଲ ବାବଦେ କହିଛନ୍ ଯେ ଘରକେ ଘର ଯାଇକରି ସମାଜର ସବୁ ସ୍ତରର ଲୋକ ସଦସ୍ୟତା ଲାଗି ପଦକ୍ଷେପ ନିଆଯିବା। ଓଡ଼ିଶାନୁ ଦଳର ପାଖାପାଖି 42 ଲକ୍ଷ ସଦସ୍ୟ ରହିଛନ୍। 2 କ୍ଷେପ ହେବାର୍କେ ଥିବାରେ ଅଭିଯାନର ପହିଲା କ୍ଷେପ ଆଇବା 25 ତାରିଖ ତକ ଆର୍ 2 କ୍ଷେପ ଆଇବା ମାସର 2-25 ତାରିଖ ଭିତରେ ହେବା ବୋଲିକରି ସେ କହିଛନ୍। ଭୁବନେଶ୍ୱର ଲୋକସେବା ଭବନର ଉପମୁଖ୍ୟମନ୍ତ୍ରୀ ଆର୍ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ବିଶ୍ୱ ବ୍ୟାଙ୍କର ପ୍ରତିନିଧି ସୌଜନ୍ୟମୂଳକ ସାକ୍ଷାତ କରିଛନ୍। ଆଲୋଚନା ସମୟଥି ବିଶ୍ୱ ବ୍ୟାଙ୍କ ପ୍ରତିନିଧି ରାଜ୍ୟର ଭୌଗୋଳିକ ସ୍ଥିତି, ଜଳବାୟୁ, ମୃତ୍ତିକା ସଂରକ୍ଷଣ ଆର୍ ପରିବେଶ ଅନୁକୂଳ ଜୈବିକ ଚାଷକେ ପ୍ରଶଂସା କରିଥିଲେ। ବିଶ୍ୱ ବ୍ୟାଙ୍କ ଆଘର ବଛରମାନଙ୍କର ବାଗିର ଓଡ଼ିଶାନ କୃଷି କ୍ଷେତ୍ରକେ ଯେନ୍ ପ୍ରାଧାନ୍ୟ ଦେଇଆସିଛି ଆଗ୍କେ ଭିଲ୍ ଏଟା ଜାରି ରହିବା ବୋଲିକରି ସେ କହିଛନ୍। ରାଜ୍ୟରେ ଥିବାର ମୋଟ 5,96,647 ମଞ୍ଜୁରୀ ପ୍ରାପ୍ତ ସରକାରୀ କର୍ମଚାରୀ ପଦବୀ ଭିତରୁ 2,05,228 ପଦବୀ ଭିନ୍ ଭିନ୍ ବିଭାଗଟି ଖାଲି ପଡ଼ିଛି। ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗଟି ସବୁନୁ ଅଏଦକା 63,445 ପଦବୀ ଖାଲି ପଡ଼ିଥିବାର ବେଳେ ସ୍ୱାସ୍ଥ୍ୟ ବିଭାଗଟି 39,127, ଗୃହ ବିଭାଗଟି 19,000 ଅଏଦକା, ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗଟି 11,810 ପଦବୀ ଖାଲି ପଡ଼ିଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନୁ ଆଇବା 5 ତାରିଖ ଦିନ ଗୁରୁଦିବସ ଅବସରରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର 365 ଜଣ ଛାତ୍ରଛାତ୍ରୀଙ୍କୁ ଇ ଶିକ୍ଷା ପୁରସ୍କାର ଦେବେ। ସେଥିଲାଗି ମୋ ସ୍କୁଲ ତରଫ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓଟିଡିସି ପ୍ରତିଷ୍ଠା ଦିବସ ଆଜି ଭୁବନେଶ୍ୱରନୁ ଓଟିଡିସି ପାନ୍ଥନିବାସନୁ ପାଳନ କରାଯିବା। ଏଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଆଜି ସଂଜେ ଧୌଲିଠାରେ ଲାଇଟ୍ ଆର୍ ସାଉଣ୍ଡ କାର୍ଯ୍ୟକ୍ରମ ଭିଲ ଅନୁଷ୍ଠିତ ହେବା। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ଆରଖପାଖର ଉତ୍ତର ପଶ୍ଚିମ ବଙ୍ଗୋପସାଗରନୁ ଆଇବା 5 ତାରିଖ ଆଡ଼େ ଆର୍ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଏତାର ପ୍ରଭାବତି 5-7 ତାରିଖ ତକ ଦକ୍ଷିଣ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନୁ ଜବର ବର୍ଷା ହୋଇପାରେ। ଆଇବା 9 ତାରିଖ তক রাজ্যের অলগা জিলামানকে ভিল বিজলি আর ঘড়ঘড়ি সহায়তে কমনু মধ্যম ধরনের বর্ষা হবার কি ভুবনেশ্বর আঞ্চলিক পানিপাগ বিজ্ঞান কেন্দ্র তরফ অনুমান করা যাইছে। এছনির আঞ্চলিক খবর ইন শেষ হল আর অবেলর আঞ্চলিক খবর শুনিপারবে রাতে ৭:০২। জুহার।